ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ. ମୁଖ୍ୟ ସମ୍ବାଦ, ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସନ୍ଧ୍ୟାରେ ଶେଷ ହେଉଛି ପ୍ରଚାର। ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାରରେ ସାମିଲ ହେଲେ ଷ୍ଟାର ପ୍ରଚାରକ। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଉତ୍ତରାଖଣ୍ଡକୁ ଦିନିକିଆ ଗସ୍ତ, ଜାତୀୟ ରାଜପଥଗୁଡ଼ିକର ଭିତ୍ତିଭୂମି ବିକାଶ ଓ ଉନ୍ନତିକରଣ ପାଇଁ ବିଦେଶୀ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ଏନ୍ଏଚ୍ଏଆଇ ନେଲା ପଦକ୍ଷେପ, ଗାଜା ଇଜିପ୍ଟ ସୀମାରେ 14 କିଲୋମିଟର ଦୀର୍ଘ ଅଞ୍ଚଳକୁ ନିୟନ୍ତ୍ରଣକୁ ନେଲା ଇସ୍ରାଏଲ୍ ସେନା, ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ସ୍ୱର୍ଶ କରିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ। ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଲାଗି ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଏହି ପର୍ଯ୍ୟାୟରେ 7ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 57ଟି ସଂସଦୀୟ କ୍ଷେତ୍ର ଲାଗି ଆସନ୍ତା ଶନିବାର ଦିନ ଭୋଟ୍ ଗ୍ରହଣ କରାଯିବ। ସେଥିମଧ୍ୟରେ ଉତ୍ତରପ୍ରଦେଶ ଓ ପଞ୍ଜାବର 13ଟି ଲେଖାଏଁ ଆସନ, ପଶ୍ଚିମବଙ୍ଗର 9ଟି, ବିହାରର 8ଟି, ଓଡ଼ିଶାର 6ଟି, ହିମାଚଳ ପ୍ରଦେଶର 4ଟି, ଝାଡ଼ଖଣ୍ଡର 3ଟି ଓ ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ଗୋଟିଏ ଲୋକସଭା ଆସନ ଅନ୍ତର୍ଭୁକ୍ତ। ଏହି ପର୍ଯ୍ୟାୟରେ ଲୋକସଭା ଆସନଗୁଡ଼ିକ ଲାଗି 904 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭବିଷ୍ୟତ ନିର୍ଦ୍ଧାରିତ ହେବ। ସେହିଦିନ ଓଡ଼ିଶାରେ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 6ଟି ସଂସଦୀୟ କ୍ଷେତ୍ର ଏବଂ ଏହାର ଅନ୍ତର୍ଗତ 42ଟି ବିଧାନସଭା ଆସନ ଲାଗି ଏକସଙ୍ଗେ ମତଗ୍ରହଣ କରାଯିବ। ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ହେଉଛି ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁର। ଆସନ୍ତା ମାସ 4 ତାରିଖ ଦିନ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ୍ ଗଣତି କରାଯିବ। ନିର୍ବାଚନର ଶେଷ ପର୍ଯ୍ୟାୟରେ ବିଭିନ୍ନ ରାଜନୈତିକ ଦଳର ବରିଷ୍ଠ ନେତୃବୃନ୍ଦ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜନସମାବେଶ ଓ ରୋଡ୍ ଶୋ ମାଧ୍ୟମରେ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଶେଷ ପ୍ରୟାସ ଜାରି ରଖିଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ପଶ୍ଚିମବଙ୍ଗ ଏବଂ ଓଡ଼ିଶାର କେତେକ ନିର୍ବାଚନୀ ର୍ୟାଲିରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ଶ୍ରୀ ମୋଦି ଆଜି ପଞ୍ଜାବର ହୁସିଆରପୁରଠାରେ ନିର୍ବାଚନୀ ସମାବେଶକୁ ସମ୍ବୋଧନ କରିଛନ୍ତି। ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଅମୃତସର, ଫରିଦକୋଟ ଏବଂ ରୂପନଗର ଅଞ୍ଚଳରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ସାମିଲ ହୋଇଛନ୍ତି। କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଆଜି ଓଡ଼ିଶା ଗସ୍ତରେ ଆସି ବାଲେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ସିମୁଳିଆଠାରେ ଏକ ଜନସମାବେଶରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ବିଜେଡି ଏବଂ ବିଜେପି ମଧ୍ୟରେ ଭିତିରିଆ ରାଜନୈତିକ ସମ୍ପର୍କ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେଡି ନେତାଙ୍କ ବିରୁଦ୍ଧରେ ପଦକ୍ଷେପ ନ ନେବା ଏହାର ଏକ ଉଦାହରଣ ବୋଲି ସେ କହିଛନ୍ତି। ଶିଳ୍ପପତିଙ୍କ ପାଇଁ ଉଭୟ ଦଳର ନେତା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏହି ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ, ବିଜେପିର ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ କଂଗ୍ରେସର ଶ୍ରୀକାନ୍ତ କୁମାର ଜେନା ଅଛନ୍ତି। ସେହିଭଳି ଏହି ପର୍ଯ୍ୟାୟ ଲୋକସଭା ନିର୍ବାଚନ ସହିତ ରାଜ୍ୟ ବିଧାନସଭା ଲାଗି ହେଉଥିବା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅଶ୍ୱିନୀ ପାତ୍ର, ତୁଷାରକାନ୍ତି ବେହେରା, ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ରହିଛନ୍ତି। ଗୋଆ ଆଜି ତା'ର ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୋଆବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗଣମାଧ୍ୟମରେ ପୋଷ୍ଟ କରି ରାଷ୍ଟ୍ରପତି କହିଛନ୍ତି ପ୍ରଗତିଶୀଳ ଚିନ୍ତାଧାରା ଏବଂ ଆତିଥେୟତା ପାଇଁ ଗୋଆବାସୀ ବେଶ୍ ଜଣାଶୁଣା। ମାନବ ସମ୍ଭଳ ବିକାଶ କ୍ଷେତ୍ରରେ ମଧ୍ୟ ଗୋଆ ଉଲ୍ଲେଖନୀୟ ଅଗ୍ରଗତି କରିଛି ବୋଲି ରାଷ୍ଟ୍ରପତି କହିବା ସହ ସେଠାକାର ଜନସାଧାରଣଙ୍କର ସୁଖ ସମୃଦ୍ଧି ଏବଂ ବିକାଶ କାମନା କରିଛନ୍ତି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ଉତ୍ତରାଖଣ୍ଡକୁ ଦିନିକିଆ ଗସ୍ତ କରୁଛନ୍ତି। ନୈନିତାଲ ଜିଲ୍ଲାର କଇଁଚି ଧାମସ୍ଥିତ ନିମ୍ କରୋଲି ମନ୍ଦିରକୁ ସେ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଅପରାହ୍ନରେ ଉପରାଷ୍ଟ୍ରପତି ଉଦ୍ଧମସିଂହ ନଗର ଜିଲ୍ଲା ଅନ୍ତର୍ଗତ ପନ୍ଥନଗରସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ଥ କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ ମ୍ୟୁଜିୟମକୁ ବୁଲି ଦେଖିବାର କାର୍ଯ୍ୟସୂଚୀ ରହିଛି। ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ରାଧା ରତୁରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜାତୀୟ ରାଜପଥଗୁଡ଼ିକର ଭିତ୍ତିଭୂମି ବିକାଶ ତଥା ଉନ୍ନତିକରଣ ଲକ୍ଷ୍ୟରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବିଦେଶୀ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ପଦକ୍ଷେପ ନେଇଛି। ଏନ୍ଏଚ୍ଏଆଇ ଅଧ୍ୟକ୍ଷ ସନ୍ତୋଷ କୁମାର ଯାଦବ ଏବଂ ପରିଚାଳନା ନିର୍ଦ୍ଦେଶକ ସୁରେଶ ଗୋୟଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଦୁବାଇ ଏବଂ ଆବୁଧାବି ଗସ୍ତରେ ଯାଇଛନ୍ତି। ସେଠାରେ ଏହି ପ୍ରତିନିଧି ମଣ୍ଡଳୀ ଉଚ୍ଚସ୍ତରୀୟ ବୈଠକରେ ନିବେଶକଙ୍କ ସହ ଆଲୋଚନା ଏବଂ ରୋଡ୍ ଶୋ ମାଧ୍ୟମରେ ଭାରତର ଜାତୀୟ ରାଜପଥ ସମ୍ପର୍କରେ ଆଲୋକପାତ କରିବେ। ଏହି କାର୍ଯ୍ୟକ୍ରମଗୁଡ଼ିକ ମାଧ୍ୟମରେ ଏନ୍ଏଚ୍ଏଆଇ ସ୍ଥାୟୀ ନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ଲକ୍ଷ୍ୟ ରଖିଛି। ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ସ୍ଥାୟୀ ପାଣ୍ଠି ଗଠନ, ଏଥିପାଇଁ ପୁଞ୍ଜିନିବେଶ ଏବଂ ଭାରତ ଓ ପୁଞ୍ଜିନିବେଶକଙ୍କ ମଧ୍ୟରେ ଲାଭଦାୟକ ଭାଗିଦାରୀକୁ ପ୍ରୋହାହିତ କରିବା ପାଇଁ ଏନ୍ଏଚ୍ଏଆଇ ଏଭଳି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତିନିଦିନିଆ କନ୍ୟାକୁମାରୀ ଗସ୍ତରେ ଯାଉଛନ୍ତି। ତ୍ରିଭେନ୍ଦ୍ରମରୁ ବାହାରି ଅପରାହ୍ନ 4ଟାରେ ପ୍ରଧାନମନ୍ତ୍ରୀ କନ୍ୟାକୁମାରୀରେ ପହଞ୍ଚବାର କାର୍ଯ୍ୟସୂଚୀ ରହିଛି। ସେଠାରେ ସେ ପ୍ରଥମେ ଭଗବତୀ ମନ୍ଦିର ପରିଦର୍ଶନ କରିବେ। ଶ୍ରୀ ମୋଦି ସ୍ୱାମୀ ବିବେକାନନ୍ଦ ମେମୋରିଆଲରେ ତିନିଦିନ ଧରି ଧ୍ୟାନ ଯୋଗରେ ବସିବେ। ଏହାପରେ ଆସନ୍ତା ପହିଲାରେ ସେ ଥିରୁଭଲ୍ଲୁଭର ଯାଇ ସେହିଦିନ ସ୍ୱତନ୍ତ୍ର ବିମାନ ଯୋଗେ ତ୍ରିଭେନ୍ଦ୍ରମ ଫେରିବାର କାର୍ଯ୍ୟସୂଚୀ ରହିଛି। ବେଆଇନ ଅର୍ଥ କାରବାର ଅଭିଯୋଗ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଏଡା, ଦିଲ୍ଲୀ ଏବଂ ଜୟପୁର ଅଞ୍ଚଳରେ ମନୋରଞ୍ଜନ ପାର୍କ ବ୍ୟବସାୟ ସହ ସମ୍ପୃକ୍ତ ଏକ କମ୍ପାନୀର 291 କୋଟିରୁ ଉର୍ଦ୍ଧ ସମ୍ପତ୍ତିକୁ ଜବତ କରିଛି। ଏହି କମ୍ପାନୀ ନୋଏଡାର ଗ୍ରେଟ୍ ଇଣ୍ଡିଆ ପ୍ଲେସ୍ ମଲ୍, ଦିଲ୍ଲୀର ରୋହିଣୀ ଏରିଆ ଏବଂ ଜୟପୁରର ଦୌଲତପୁର ଭିଲେଜ୍ରେ ବ୍ୟବସାୟ କରୁଥିଲେ। ଇଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଠକେଇ ଏବଂ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ଗୁରୁଗ୍ରାମ ପୁଲିସ୍ ଦ୍ୱାରା ପଞ୍ଜିକୃତ ହୋଇଥିବା ମାମଲା ଆଧାରରେ ଏହି କମ୍ପାନୀ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରାଯାଇଛି। ନିବେଶକଙ୍କଠାରୁ ଅର୍ଥ ଆଦାୟ କରିବା ପରେ କମ୍ପାନୀ ପ୍ରକଳ୍ପ ପ୍ରଦାନ କରିବାରେ ବିଫଳ ହୋଇଥିବା ସଂକ୍ରାନ୍ତ ଅଭିଯୋଗ ହୋଇଛି। ଇସ୍ରାଏଲ୍ ସୁରକ୍ଷା ବାହିନୀ ଗାଜା ଇଜିପ୍ଟ ସୀମାରେ ଫିଲାଡେଲ୍ଫି ନାମରେ ପରିଚିତ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛି। ସେନାର ମୁଖପାତ୍ର ରିୟର୍ ଆଡମିରାଲ ଡାନିଏଲ ହାଗେରି କହିଛନ୍ତି 14 କିଲୋମିଟର ଦୀର୍ଘ ଏହି ଅଞ୍ଚଳକୁ ହମାସ ଗୋଷ୍ଠୀ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ପାଇଁ ବ୍ୟବହାର କରୁଥିଲେ। ନିୟନ୍ତ୍ରଣକୁ ନେବା ପରେ ସେଠାରେ ଅନେକ ରକେଟ୍ ଲଞ୍ଚର ମଧ୍ୟ ଜବତ କରାଯାଇଛି। ସେ କହିଛନ୍ତି ଇସ୍ରାଏଲ୍ ସେନା ସୀମାପାର ଚୋରାଚାଲାଣ ପାଇଁ ବ୍ୟବହୃତ ହେଉଥିବା 20ଟି ସୁଡ଼ଙ୍ଗକୁ ଆବିଷ୍କାର କରିଛି। ସେଥିମଧ୍ୟରୁ କିଛି ସୁଡ଼ଙ୍ଗ ବିଷୟରେ ସେନା ଅବଗତ ଥିବାବେଳେ ଅନ୍ୟଗୁଡ଼ିକ ସମ୍ପୂର୍ଣ୍ଣ ନୂଆ ବୋଲି ଜଣାପଡ଼ିଛି। ହମାସ ଆତଙ୍କବାଦୀମାନେ ଇଜିପ୍ଟ ସୀମା ନିକଟରେ ରକେଟ୍ ଲଞ୍ଚର ମୁତୟନ କରିଥିଲେ ବୋଲି ଶ୍ରୀ ହଗେରି କହିଛନ୍ତି। ଭାରତୀୟ ବକ୍ସିଂ ତାରକା ସଚିନ ସିୱାଚ ପ୍ୟାରିସ୍ ଅଲମ୍ପିକ୍ସ ଯୋଗ୍ୟତା ପାଇଁ ଚାଲିଥିବା ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଥାଇଲାଣ୍ଡର ବ୍ୟାଙ୍କକ୍ଠାରେ ଚାଲିଥିବା ଏହି ପ୍ରତିଯୋଗିତା ପର୍ଯ୍ୟାୟ ସଚିନ ତୁର୍କୀର ପ୍ରତିଯୋଗୀଙ୍କୁ ହରାଇ ଦେଇଛନ୍ତି। ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାକୁ ଶ୍ରୀ ସିୱାଚଙ୍କୁ ଆଉ 2ଟି ବିଜୟ ହାସଲ କରିବାର ଆବଶ୍ୟକତା ରହିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ଉତ୍ତର ପୂର୍ବାଞ୍ଚଳ ରାଜ୍ୟର କେତେକ ସ୍ଥାନକୁ ସ୍ପର୍ଶ କରିଛି। ଆଜି କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ପ୍ରତିବର୍ଷ ସାଧାରଣତଃ ଜୁନ୍ ପହିଲାକୁ ମୌସୁମୀ କେରଳ ସ୍ୱର୍ଶ କରିବାର ସମୟ ନିର୍ଘଣ୍ଟ ଥିଲେ ମଧ୍ୟ ଚଳିତ ବର୍ଷ 2 ଦିନ ପୂର୍ବରୁ ଅର୍ଥାତ୍ ଆଜି କେରଳ ସ୍ୱର୍ଶ କରିବା ପାଇଁ ସମସ୍ତ ପରିବେଶ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ କହିଛି। ଆକାଶବାଣୀ ସହ ଆଲୋଚନା ବେଳେ ଆଇଏମ୍ଡିର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଏହା କ୍ରମଶଃ ଦକ୍ଷିଣ ଭାରତର ବିଭିନ୍ନ ଅଞ୍ଚଳ କର୍ଣ୍ଣାଟକ, ତାମିଲନାଡୁ ଏବଂ ପୁଡୁଚେରୀକୁ ଆସନ୍ତା 2-3 ଦିନ ମଧ୍ୟରେ ପ୍ରବେଶ କରିବ। ଏଥିସହ ଗରମର ପ୍ରଭାବ କ୍ରମଶଃ ହ୍ରାସ ପାଇବାର ସମ୍ଭାବନା ଅଛି ବୋଲି ସେ କହିଛନ୍ତି। ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସନ୍ଧ୍ୟାରେ ଶେଷ ହେଉଛି ପ୍ରଚାର। ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଜୋରଦାର ପ୍ରଚାରରେ ସାମିଲ ହେଲେ ଷ୍ଟାର ପ୍ରଚାରକ। ଜାତୀୟ ରାଜପଥଗୁଡ଼ିକର ଭିତ୍ତିଭୂମି ବିକାଶ ଓ ଉନ୍ନତିକରଣ ପାଇଁ ବିଦେଶୀ ପୁଞ୍ଜିନିବେଶକଙ୍କୁ ଆକୃଷ୍ଟ କରିବା ଲାଗି ଏନ୍ଏଚ୍ଏଆଇ ନେଲା ପଦକ୍ଷେପ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ଆଜି କେରଳ ସ୍ୱର୍ଶ କରିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ।